2019। ଏହି ଜନଗହଳର ମହିଳା ଜଣକ 12 ବର୍ଷ ହେଲା ରୋଗଗ୍ରସ୍ତା। ଯୀଶୁ ତାହାଙ୍କୁ ସୁସ୍ଥ କରିପାରିବ ବୋଲି ବିଶ୍ୱାସ ଅଛି, କିନ୍ତୁ ଯୀଶୁଙ୍କୁ ପଚାରିବାକୁ ଭୟ କଲେ। ସେ ନିଜକୁ କହିଲା, ମୁଁ କେବଳ ତାଙ୍କ ବସ୍ତ୍ର ଚୁଇଁଲେ ସୁସ୍ଥ ହେବି। ତେଣୁ ସେ ଯୀଶୁଙ୍କ ବସ୍ତ୍ର ଚୁଇଁଲେ, ତତ୍କ୍ଷଣାତ୍ ସେ ସୁସ୍ଥ ହେବାର ଅନୁଭବ କଲେ। ଯୀଶୁ ନିଜଠାରୁ ଶକ୍ତି ବାହାରି ଯିବାର ଜାଣି ଛିଡ଼ା ହୋଇ କହିଲେ, ମୋର ଲଗା କିଏ ଚୁଇଁଲା? ଯୀଶୁଙ୍କ ଚାରିଆଡ଼େ ଅନେକ ଲୋକ ଥିଲା, କିନ୍ତୁ ସେ ସ୍ତ୍ରୀ ଲୋକ ବିଷୟରେ ଯୀଶୁ କହୁଛନ୍ତି ବୋଲି ଜାଣିପାରିଲା। ସେ ଭୟରେ ଥରି ଥରି ଯୀଶୁଙ୍କ ଚରଣ ତଳେ ପଡ଼ିଗଲେ। ସେଥିରେ ଯୀଶୁ କହିଲେ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯାଅ। ପୃଥିବୀରେ ଅଗଣିତ ଲୋକ ଅଛନ୍ତି, କିନ୍ତୁ ସେ ସମସ୍ତଙ୍କର ଯତ୍ନ ନିଅନ୍ତି। ସେ ପ୍ରତିଟି ବ୍ୟକ୍ତି ବିଶେଷଙ୍କର ଯତ୍ନ ନିଅନ୍ତି, ଆପଣଙ୍କର ମଧ୍ୟ ସେ ଯତ୍ନ ନିଅନ୍ତି। ସେ ଚାହାନ୍ତି ଆପଣ ତାଙ୍କ ନିକଟକୁ ଆସି ତାଙ୍କଠାରେ ଭରସା ରଖନ୍ତୁ।